ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତୀୟ ସଂସ୍କୃତି ଆଉ ପରମ୍ପରାକେ ଗୋସମ୍ପଦର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲ ପୁରୀଠାରେ ଚାଲିଥିବା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବନ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଗୋସମ୍ପଦର ସାମାଜିକ ଆର୍ ଧର୍ମୀୟ ମହତ୍ତ୍ୱ ସଙ୍ଗେ ଅର୍ଥନୈତିକ ପ୍ରାସଙ୍ଗିକତା ରହିଛି। ଗ୍ରାମୀଣ ଅର୍ଥନୀତିର ବିକାଶ ଗୋସମ୍ପଦର ବହୁତ ପ୍ରଭାବ ଅଛି। ରାଜ୍ୟ ଗୋ ସୁରକ୍ଷା ଲାଗି ଦରକାର ପଡ଼ିଲେ ଆଇନ ଅନୁସାରେ କଡ଼ା ପଦକ୍ଷେପ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ କହିଛନ୍ ଯେ ରାଜ୍ୟର ଗୋଚର ଜମିକେ ଜବରଦଖଲମୁକ୍ତ କରାଯିବା। କାର୍ଯ୍ୟକ୍ରମଟି ମତ୍ସ୍ୟ ଆଉ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇକରି ଗୋସମ୍ପଦ ବଢ଼ାବାର ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍। ସେ କହିଛନ୍ ଯେ ରାଜ୍ୟର ଗୋଶାଲାମାନଙ୍କ ଲାଗି 23 କୋଟି ଟଙ୍କା ଦିଆଯିବା। ରାଇଜେ ଆଇବା ମାସ ଶେଷ ତକ୍ ନୂଆ ରାଜସ୍ୱ ଗ୍ରାମ ଘୋଷଣା କାମ ଶେଷ କରାଯିବା। ଏଥିଲାଗି ଜିଲ୍ଲା ସ୍ତରଠି ଦରକାରୀ ପଦକ୍ଷେପ ନେବାର୍କେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର କାମର ସମୀକ୍ଷା କରିକରି ଶ୍ରୀ ପୂଜାରୀ କହିଛନ୍ ଯେ ରାଜସ୍ୱ ଆଇନକେ ସହଜ ସରଳ ଆର୍ ଲୋକାଭିମୁଖୀ କରାଯିବା, ଯେଉଁଥିଲାଗି ଲୋକମାନଙ୍କର ଭିନ୍ ଭିନ୍ ସମସ୍ୟାର ଭିଲ୍ ସମାଧାନ ହୋଇପାରବା। ସେନ୍ତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାଥି ସାମିଲ ହୋଇଥିବା ଘଡ୍ଡି ନାଇ ପାଇଥିବା ଲୋକମାନଙ୍କୁ ଘଡ୍ଡି ଯୋଗାଇ ଦେବାର, ଭୂମିହୀନ ଲୋକକୁ ଚିହ୍ନଟ କରବାର ଆର୍ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରିକି ବସୁନ୍ଧରା ଯୋଜନାଥି ଜମି ଦେବାର, ସବୁ ବିଦ୍ୟାଳୟକେ ଜମି ପଟା ଦିଆଯିବାର ବାବଦେ ଭିନ୍ ସାଙ୍ଗେ ସାଙ୍ଗ ପଦକ୍ଷେପ ନେବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖର୍ଚ୍ଚା ବାବଦ ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଭିନ୍ ଭିନ୍ ବିଭାଗକେ ଦିଆଯାଇଥିବା ଟଙ୍କା ଆଉ ଖର୍ଚ୍ଚା ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। 2021-22 2024-25 ଆର୍ଥିକ ବର୍ଷରେ ଏବତକ୍ ଭିନ୍ ଭିନ୍ ବିଭାଗକେ 2458.8 କୋଟି ଟଙ୍କା ଦିଆଯାଇଛି। ଇତର ଛଡ଼ା 11 ବିଭାଗ ଆର୍ ସଂସ୍ଥାକେ ବିପର୍ଯ୍ୟୟ ମୁକାବିଲା ଆଉ ପ୍ରସ୍ତୁତି ଲାଗି ଏ ଟଙ୍କା ଦିଆଯାଇଥିବାର ବେଳେ ଭିନ୍ ଭିନ୍ ବିଭାଗର ଖର୍ଚ୍ଚା ହେତେ ବିନିଯୋଗ ପ୍ରମାଣପତ୍ର ଦାଖଲ ବାବଦେ ସମୀକ୍ଷା କରାଯାଇଥିଲା। ରାଜ୍ୟକେ 2026 ମାର୍ଚ୍ଚ ତକ୍ ମାଓମୁକ୍ତ କରାଯିବା ଆଉ ସ୍ୱାଭିମାନ ଇଲାକାନୁ ବିଏସ୍ଏଫ୍କେ ନାଇଁ ହଟାଯାଏ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ମାଲକାନଗିରି ଗସ୍ତଥି ଯାଇକରି ଗଲାକାଲି ମାଓ ସମୀକ୍ଷା କରବାର ସହିତ ଗଣମାଧ୍ୟମକେ ସୂଚନା ଦେଇକରି ଶ୍ରୀ ଖୁରାନିଆ କହିଛନ୍ ଯେ ସ୍ୱାଭିମାନ ଅଞ୍ଚଳର ସମସ୍ୟାକେ ଜଲ୍ଦି ସମାଧାନ କରାଯିବା। ମାଲକାନଗିରିଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଇନ ଶୃଙ୍ଖଳା ଆଉ ମାଓ ଦମନ ଲାଗି ଚାଲିଥିବା ବିକାଶମୂଳକ କାମର ସମୀକ୍ଷା କରିଥିଲେ। ଆର୍ଆଇ ଏଆର୍ଆଇ ଆର୍ ଅମିନ ପରୀକ୍ଷାର୍ଥୀ ଅନିୟମିତତା ଅଭିଯୋଗ ବାବଦେ ଏତ୍କେ ପରୀକ୍ଷାର୍ଥୀମାନେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ ଏସ୍ସି ପୋର୍ଟାଲ ଜରିଏ ଅଭିଯୋଗ କରିପାରିବେ। ଏ ବାବଦେ ଗଲାକାଲି ଓଏସ୍ଏସ୍ ଏସ୍ସି ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ପରୀକ୍ଷାର୍ଥୀମାନେ ଓଏସ୍ଏସ୍ ଏସ୍ସି ୱେବ୍ସାଇଟ୍ଟି ଆଇଡି ଆର୍ ପାସ୍ୱାର୍ଡ ଦେଇକରି ପହିଲା ଲଗ୍ଇନ୍ କରିବେ। ଇତାର ଉତ୍ତରୁ ଲଜ୍ ଏ ଗ୍ରିଭେନ୍ସକେ ଯାଇକରି ନିଜର ଅଭିଯୋଗକେ 17 ତାରିଖ ତକ୍ ଦାଖଲ କରିବେ ବୋଲି କୁହାଯାଇଛି। ଅଭିଯୋଗକାରୀ ଅଭିଯୋଗର ପ୍ରମାଣ ଆଉ ଡକ୍ୟୁମେଣ୍ଟକେ ଅପ୍ଲୋଡ୍ କରବାରକେ ପରାମର୍ଶ ଦିଆଯାଇଛି। ଭାରତୀୟ ରେଳବାଇ ତରଫ ଆଜିଠାନୁ 164 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରବା। ଛଟ୍ ପୂଜା ଆର୍ ଅଲଗା ପରବ ଲାଗି ଘରକେ ଯାଇଥିବା ଲୋକମାନେ ଏ ଟ୍ରେନ୍ଟି ସେମାନଙ୍କର ଲକ୍ଷ୍ୟ ଜାଗାକେ ଫିରବେ ବୋଲି ଜଣାପଡ଼ିଛି। ଆଇବା 2 ଦିନ ଭିତରେ 476 ଟ୍ରେନ୍ ଚଳାଚଳ କରବାରକେ ରେଳବାଇ ନିଷ୍ପତ୍ତି ନେଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ତରଫ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପରିଚାଳନାଥି ହୋଇଥିବା ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଅନ୍ୟା ଦାସ ଆଉ ଲେଖକ ରିଚାର୍ଡ ମହାପାତ୍ର ଅତିଥି ଭାବେ ଯୋଗଦେଇକରି ଛୁଆମାନଙ୍କ ଭିତରେ ଥିବା କଳା ଆଉ ସୃଜନର ପରିପ୍ରକାଶ ଲାଗି ଏଟା ଗୋଟିଏ ସୁନ୍ଦର ମଞ୍ଚ ବୋଲି କହିଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ତରଫ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବଟି 700 ଅଧିକା ଛାତ୍ରଛାତ୍ରୀ ଯୋଗଦେଇକରି ଭିନ୍ ଭିନ୍ ପ୍ରତିଯୋଗିତାଠି ଭାଗ ନେଇଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟର ଭୀମଭୋଇ ସାମର୍ଥ୍ୟ ଶିବିର ହୋଇଯାଇଛି। ଶିବିରଟି ବ୍ଲକର 407 ଦିବ୍ୟାଙ୍ଗଙ୍କୁ ପଞ୍ଜୀକରଣ କରାଯାଇକରି ଦରକାରୀ ସାହାଯ୍ୟ ଦିଆଯାଇଛି। ସେନ୍ତା 48 ଡିଆର୍ଆଇ ଋଣ ସହାୟତା ଆଉ 73 ବସ୍ ପାସ୍ ଦିଆଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।